ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ଗୁରୁଦିବସ ଅବସରରେ 45 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାର 2 ଜଣ ହେଲେ ସମ୍ମାନିତ। ଡ୍ରପ୍ ଆଉଟ୍ ରୁକବାର ସହିତ ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମି ବରକସ କରୁଛନ୍ ରାଜ୍ୟ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆଇବା କାଲି ଦିନିକିଆ ଗସ୍ତି ଆସୁଛନ୍ ସମ୍ବଲପୁର। ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଦେବେ ଯୋଗ। ପାଲି ଥିଲା ପୈଗମ୍ବର ମହମ୍ମଦଙ୍କ ଜୟନ୍ତୀ, ଇଦ୍ ଏ ମିଲାଦ ଉନ୍ ନବୀ, ଆଉର୍ ହୀରାକୁଦ ଜଲଭଣ୍ଡାର 24 ଗେଟ୍ ଦେଇକରି ଛଡ଼ାଯାଉଛେ ବର୍ଡ ପାଇଁ। ଏଥର ପୁରା ଖବର। ଭାରତର ଗୁରୁ ଶିଷ୍ୟ ପରମ୍ପରା ଆଉ ଗୁରୁଙ୍କର ମହତ୍ତ୍ୱକେ ବଞ୍ଚାଇ ରଖବାର୍ ଲାଗି ଦେଶେ ଆଜିର୍ ଦିନକେ ଗୁରୁଦିବସ ଭାବେ ପାଳନ କରାଯାଉଛି। ଦେଶର 2 ନମ୍ବର ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଫି ବଛର ଇ ଦିବସ ପାଳନ କରାଯାଉଛି। ଶିକ୍ଷା ଲାଗି ଥିବା ତାଙ୍କର ଅବଦାନକେ ସୁର୍ତା କରବାର୍ ଲାଗି ଇ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର 2025 ପ୍ରଦାନ କରିଛନ୍। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ମହିଳାଙ୍କ ନେତୃତ୍ୱର ବିକାଶ ଲାଗି ଝିଅମାନଙ୍କୁ ସବୁନୁ ବଢ଼ିଆ ଶିକ୍ଷା ଯୋଗାଇ ଦେବାର ଦରକାର ରହିଛି। ଶିକ୍ଷା କ୍ଷେତ୍ରଟି ଝିଅମାନଙ୍କର ଯୋଗଦାନ ସମାଜ ଲାଗି ଗୋଟିଏ ମୂଲ୍ୟବାନ ଯୋଗଦାନ ଆଏ। ଇଟା ସମାଜ, ଦେଶ ଆଉ ପରିବାରର ବିକାଶ ଦିଗେ ସାହାଯ୍ୟ କରସି ବୋଲି ରାଷ୍ଟ୍ରପତି କହିଛନ୍।
सर्वाधिक महत्व दिया जाना चाहिए। बेटियों की शिक्षा में निवेश करके हम अपने परिवार, समाज और राष्ट्र के निर्माण में अमूल्य निवेश करते हैं। आधुनिक भारत में स्त्री शिक्षा की आधारशिला रखने वाली सावित्रीबाई फुले जी की स्मृति में मैं उनको सादर नमन करती हूँ।
ଶିକ୍ଷା କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ଆଜ୍ ଦେଶର 45 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍। ସେମାନଙ୍କ ଭିତରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର କଣ୍ଢେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବସନ୍ତ କୁମାର ରଣା ଆଉ କୋରାପୁଟ ଜିଲ୍ଲା ସଦର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ରହିଛନ୍। ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣଟି ସେମାନଙ୍କର ନିଷ୍ଠା ଆଉ ସମର୍ପଣ ପ୍ରଶଂସନୀୟ ଆୟ ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଗୁରୁଦିବସର ଶୁଭେଚ୍ଛା ଜଣାଇକରି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଆଦର୍ଶକେ ଅନୁସରଣ କରବାର ଲାଗି ଯୁଆନ ପିଢ଼ିକେ ଆହ୍ୱାନ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଗୁରୁଦିବସର ଶୁଭେଚ୍ଛା ଜଣାଇଛନ୍। ଶିକ୍ଷକମାନଙ୍କର କଠିନ ପରିଶ୍ରମ ଆର୍ ସମର୍ପଣ ଦେଶ ନିର୍ମାଣଥି ସାହାଯ୍ୟ କରସି। ଶିକ୍ଷକମାନେ ଖାଲି ଲେଖାପଢ଼ାଥି ସୀମିତ ନୁହଁ, ଶିକ୍ଷକ ହେବାରଟା ଗୋଟେ ବଡ଼ ଦାୟିତ୍ୱ ଆଏ ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ରାଇଜେ ଡ୍ରପ୍ ଆଉଟ୍ ରୁକବାର୍ ଲାଗି ଆଉ ଗୁଣାତ୍ମକ ଶିକ୍ଷା ଲାଗି ଶିକ୍ଷକ ଆଉ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଦିଗେ ସରକାର କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଜାତୀୟ ଶିକ୍ଷାନୀତି ଅନୁସାରେ ରାଜ୍ୟ ପ୍ରାଥମିକ ଶିକ୍ଷା କ୍ଷେତ୍ରଟି ବହୁତରେ ପରିବର୍ତ୍ତନ କରାଯିବା। ଏଥର 1-12 ଶ୍ରେଣୀ ତ ଗୋଟିଏ ବୋର୍ଡଥି ପାଠ ପଢ଼ାଯିବା। ମାଧ୍ୟମିକ ଶିକ୍ଷା ପରିଷଦ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶିକରି ଗୋଟିଏ ବୋର୍ଡ ଗଠନ କରାଯିବା। ଇତାର ଜରିଏ ଛାତ୍ରଛାତ୍ରୀ ଆଉ ଶିକ୍ଷକମାନଙ୍କର ସବୁ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଆଇବା 3 ବଛର ଭିତରେ ରେଗୁଲାର ଭାବେ ପାଖାପାଖି 45,000 ଶିକ୍ଷକ ନିଯୁକ୍ତି ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସମ୍ବଲପୁରନ ହେବାରକେ ଥିବା ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ଯୋଗଦେବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା କାଲି ଦିନିକିଆ ସମ୍ବଲପୁର ଗସ୍ତି ଆସୁଛନ୍। କାର୍ଯ୍ୟକ୍ରମଟି ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଯୋଗଦେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକେ ନେଇକରି ଜିଲ୍ଲା ଆଉ ପୁଲିସ୍ ପ୍ରଶାସନ ତରଫ ତୟାରୀ ଶେଷ କ୍ଷେପେ ପହଞ୍ଚିଛି। ଆଇବା ପିଢ଼ିର ଜିଏସ୍ଟି ସଂସ୍କାରଟି ଓଡ଼ିଶା ବହୁତଟି ଲାଭ ପାଇବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। 56 ନମ୍ବର ଜିଏସ୍ଟି ପରିଷଦ ବୈଠକଟି ଯୋଗଦେଇକରି ନୂଆଦିଲ୍ଲୀନୁ ଫେରିବାର ଉତ୍ତରୁ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ନୂଆ ସଂସ୍କାର ଜରିଏ ଖାସକରି ମଧ୍ୟବିତ୍ତ ଲୋକେ ଅତ୍କା ଲାଭ ପାଇପାରିବେ। ଜିଏସ୍ଟି 2 ସ୍ଲାବ କାର୍ଯ୍ୟକାରୀ ହେବାରୁ ସଭେ ଲାଭ ପାଇବେ। ରାଜ୍ୟର 10 ଲକ୍ଷରୁ ଅତ୍କା କେନ୍ଦୁପତ୍ର ତୋଲାଲି ବହୁତରେ ଲାଭ ପାଇବାର ସଙ୍ଗେ କୋଇଲା ଉତ୍ପାଦନ କ୍ଷେତ୍ରଟି ବି ଲାଭ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ସରକାରଙ୍କର ଦ୍ରବ୍ୟ ଆଉ ସେବାକର ଜିଏସ୍ଟି ସଂସ୍କାର ନିଷ୍ପତ୍ତି ସମାଜର ବହୁତଟି ବର୍ଗ ଲୋକ ଆଶ୍ୱସ୍ତି ଆଣିଦେଇଛି। ଗୃହିଣୀଠାରୁ ମୂଲ କରି ଚାଷୀ ତକ, ଛାତ୍ରଛାତ୍ରୀନୁ ଛୋଟ ଶିଳ୍ପ ଉଦ୍ୟୋଗୀ ତକ ସବୁ ବର୍ଗ ତରଫ ଜିଏସ୍ଟି ସଂସ୍କାରକେ ସ୍ୱାଗତ କରାଯାଇଛି। ନୂଆ ଜିଏସ୍ଟି ସ୍ଲାବ ଜରିଏ ଫି ଦିନିଆ ଘରୋଇ ଆର୍ଥିକ ବୋଝକେ କମ୍ କରାଯିବାର ସହିତ ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧିକେ ତହକାବା ବୋଲି ମତ ପ୍ରକାଶ ପାଇଛି। ନୂଆ ଜିଏସ୍ଟି ସଂସ୍କାରକେ ନେଇକରି ନୂଆପଡ଼ା ଜିଲ୍ଲା କୋମନା ପିଏସ୍ କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ଫକୀର ଫାଡ଼ି କହିଛନ୍,
ଜିଏସଟି 2-10 ଲାଖ 5% ଆଉ 18% ହେଲା ପରେ ସବୁ ଜିନିଷର ପ୍ରାଇସ୍ ଟା କମବା, ହେଭି ଡିମାଣ୍ଡ ହେବା ଦ୍ୱାରା ପ୍ରଡକ୍ସନ ବି ବଢ଼ବା, ଆଉ ତା ଦ୍ୱାରା ଏମ୍ପ୍ଲୟମେଣ୍ଟ ଫିର୍ ଜେନେରେଟ୍ ହେଇପାରବା, ଆଉ ଲୋକଙ୍କ ପର୍ଚେଜିଂ ପାୱାରଟା ଟିକେ ବଢ଼ିଯିବା। ଏବେ ଟ୍ୟାକ୍ସ ଟା ବେଶୀ ହେଭି କରିଦେଇଛେ, ସେଟା ବହୁତ ସାହାଯ୍ୟ ଯେନ୍ତା କି ଆଲକୋହଲିକ ଜିନିଷ ଉପରେ କରିଛେ, ଟବାକରେ ଯେଟା କରିଛେ, ସେଟା 40% ବଢ଼େଇଛେ, ସେଟାକେ ସେ ଜିନିଷ ରେଟ୍ ଟା ବଢ଼ଲା, ସେ ଜିନିଷ ଭଲ କରିଛେ। ମେଡିସିନ ରେ ନେସେସରୀ ଆଇଟମ ରେ ଯେନ୍ତା ବହୁତ କମ କରାଯାଇଛି, ସେଥିରେ ଜିରୋ ବି କରାଯାଇଛି। ସ୍କୁଲ ମାନଙ୍କ ଛୁଆ ମାନଙ୍କ ଯେନ୍ତା ପେନସିଲ ରବର କଟର ଏସବୁ ଜିନିଷ ଖାତା ବହି ଏଥିରେ ଜିରୋ ବି କରାଯାଇଛି। ଆଉ ସ୍ୱାଗତ ଯୋଗ୍ୟ କଥା, ଦୁଧରେ ଦହିରେ ସେନାରେ ସବୁଥିରେ ରେଟ୍ କମେଇଛେ, ସବୁ ପୁରା ଟ୍ୟାକ୍ସ ମାନେ ବହୁତ ଜିରୋ କରିଦେଇଛେ। ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ମିଡିଲ ବିଲୋ ମିଡିଲ ଆଣ୍ଡ ପୁଅର ପିପୁଲ ସେମାନଙ୍କ ବହୁତ ବେନିଫିଟ ହେବେ।
ପରିବେଶ ସୁରକ୍ଷାକେ ନଜରଦି ରଖିକରି ରାଇଜେ ଇ ବସ୍ ଚଳାଚଳ କରାଯିବା ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ରାଜ୍ୟର ଚାହିଦାକେ ନଜରଦି ରଖିକରି ହଜାରେଟା ଇ ବସ୍ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ସେଥିଭିତରୁ ରାଜ୍ୟ ସରକାର 200 ଘିନ୍ବେ ଆର୍ କେନ୍ଦ୍ର ସରକାରଙ୍କ ତରଫ 400 ଯୋଗାଇ ଦିଆଯିବା। ସେଥିଭିତରୁ ପହିଲା କ୍ଷେପେ 25 ବସ୍ ସମ୍ବଲପୁରନୁ ଚଲାଯିବା, ତାର ଉତ୍ତରୁ ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ ଆର୍ ବ୍ରହ୍ମପୁରନୁ ଚାଲ୍ବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇସଲାମ ଧର୍ମର ପ୍ରବର୍ତ୍ତକ ପୈଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିନ ଅବସରରେ ଆଜ୍ ଇଦ୍ ଏ ମିଲାଦ ଉନ୍ ନବୀ ଭାବେ ପାଳନ କରାଯାଉଛି। ଇସଲାମ ଧର୍ମାବଲମ୍ବୀମାନଙ୍କ ଲାଗି ଆଜିର ଦିନଟା ଖୁବ୍ ପବିତ୍ର। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ଲୋକେ ଶୋଭାଯାତ୍ରାଥି ଯାଇକରି ଶାନ୍ତି ଆଉ ସଦ୍ଭାବନାର ବାର୍ତ୍ତା ଦେସନ୍। ବିଶ୍ୱ ଶାନ୍ତି ଲାଗି ମସ୍ଜିଦ୍ମାନଙ୍କେ ଖାସ୍ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାବାର ସହିତ ସମକର ସୁଖ ଶାନ୍ତି ଆଉ ସମୃଦ୍ଧି କାମନା କରିଛନ୍। ସମ୍ବଲପୁର ସହରରେ ଇଦ୍ ଏ ମିଲାଦ ଉନ୍ ନବୀ ଉଷ୍ନାକିଥି ପାଲିଥିଛେ। ଭିନ୍ ଭିନ୍ ପଡ଼ାନୁ ଶାନ୍ତି ଶୋଭାଯାତ୍ରାମାନ ଆୟୋଜନ କରାଯାଇଥିଲା। ଗଙ୍ଗାଧର ମଣ୍ଡପନ ଏହି ଅବସରରେ ଗୋଟିଏ ଜଲସା କାର୍ଯ୍ୟକ୍ରମ ହୋଇଥିଲା। ବହୁତ ଜାଗାନୁ ମୌଲବୀମାନେ ଆସିକରି ଏହି ଅବସରରେ ଧାର୍ମିକ ମାର୍ଗଦର୍ଶନ ଦେଇଥିଲେ। ସୁବର୍ଣ୍ଣପୁରଠାରେ ମହମ୍ମଦଙ୍କର ଜନ୍ମଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଶାନ୍ତିପୂର୍ଣ୍ଣ ଭାବେ ଗୋଟିଏ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଜ୍ୟର ଭିନ୍ ଭିନ୍ ଜାଗା ନଭିଲ ଗୁରୁ ଦିବସ ଅବସରରେ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମାଣିକେ ଦେବୀ ସରକାରୀ ପ୍ରକଳ୍ପ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଗୁରୁ ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଆଦର କରିବାର ସହିତ ତାଙ୍କର ଭଲ ମାର୍ଗଦର୍ଶନ ଆଗକେ ବଢ଼ିଲେ ସଫଲ ହୋଇପାରିବେ ବୋଲି ଅତିଥିମାନେ ପରାମର୍ଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ଆଉ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫ ମହାରାଜା ହାଇସ୍କୁଲ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ 15 ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ଟାଉନ୍ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତା ହୋଇଥିବାର ଉତ୍ସବଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି 10 ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା। ବୌଦ୍ଧ ଟାଉନ୍ହଲ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ ସମାରୋହରେ ବୌଦ୍ଧ ବିଧାୟକ ସୁରଜ କୁମାର ପ୍ରଧାନ ଯୋଗ ଦେଇକରି ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ରମତା ପଞ୍ଚାୟତ କୃଷକପଲ୍ଲୀ ଗାଁ ଗୁରୁଦିବସ ଅବସରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସେନ୍ତା ଅତାବିରା ସରସ୍ୱତୀ ମଣ୍ଡପଠାରେ ବିଲ୍ ଏହି ଅବସରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। 2 ଶିବିର 75 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନହିଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍। ଝାରସୁଗୁଡ଼ା ନହିଥିବା ଜିଲ୍ଲାସ୍ତରୀୟ ଗୁରୁଦିବସ ସମାରୋହ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇକରି ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍। ରାଜ୍ୟର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଥିବାର ଲଘୁଚାପ ପ୍ରଭାବଟି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସଙ୍ଗେ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଉପରମୁଡ଼େ ବର୍ଷା ଲାଗି ରହିବାରୁ ହୀରାକୁଦ ଜଲଭଣ୍ଡାର ଜଳସ୍ତର ବଢ଼ବାରକେ ଲାଗିଛେ। ଜଲଭଣ୍ଡାରୁ ଏଛେନ୍ 24 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସଞ୍ଜବେଳେ 6 ତକ ଜଲଭଣ୍ଡାରର ଜଳସ୍ତର 626.58 ଫୁଟ ରହିଛି। ଏହି ସମୟଥି ଜଲଭଣ୍ଡାରକେ ଫି ସେକେଣ୍ଡଟି 3,49,295 ଘନଫୁଟ ପାଣି ଆସୁଥିଲା ବେଳେ 4,24,705 ଘନଫୁଟ ପାଣି ଛଡ଼ାଯାଉଛି। ଗୁରୁଦିବସ ଅବସରରେ 45 ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାର 2 ହେଲେ ସମ୍ମାନିତ। ଡ୍ରପ୍ ଆଉଟ୍ ରୁକ୍ବାର ସହିତ ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମି ବରକସ କରୁଛନ୍ ରାଜ୍ୟ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆଇବାକାଲି ଦିନିକିଆ ଗସ୍ତି ଆସୁଛନ୍ ସମ୍ବଲପୁର। ରାଜ୍ୟସ୍ତରୀୟ ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମଟି ଦେବେ ଯୋଗ। ଆଉର୍ ହୀରାକୁଦ ଜଲଭଣ୍ଡାରର 24 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ଼ ପାଣି। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।